ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିହାର ବିଧାନସଭା ନିର୍ବାଚନରେ ଶେଷ ହେଲା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ। ମତାଧିକାର ସାବ୍ୟସ୍ତ କଲେ 67%ରୁ ଅଧିକ ମତଦାତା। ଭୁଟାନ ରାଜାଙ୍କ ସହ ଥିମ୍ପୁଠାରେ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ସ୍ଥିତି ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଦିବାସୀ ପରମ୍ପରାର ସଂରକ୍ଷଣ ଉପରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ ଏବଂ ନୂଆଦିଲ୍ଲୀରେ ଆଜିଠୁ ଆରମ୍ଭ ହେଲା ଦୃଷ୍ଟିହୀନ ମହିଳା T20 ବିଶ୍ୱକପ୍ କ୍ରିକେଟ୍ର ପ୍ରଥମ ସଂସ୍କରଣ। ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କାକୁ 10 wicketରେ ପରାସ୍ତ କଲା ଭାରତ। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆଜି ଶେଷ ହୋଇଛି। 20 ଜିଲ୍ଲାର 122 ଆସନରେ ଆଜି ମତଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ 5 ସୁଦ୍ଧା 67%ରୁ ଅଧିକ ମତଦାନ ହୋଇଥିଲା। କିଶନଗଞ୍ଜ ଜିଲ୍ଲାରେ ସର୍ବାଧିକ 76%ରୁ ଅଧିକ ମତଦାନ ହୋଇଥିବାବେଳେ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ କଟିହାର ଏବଂ ପୂର୍ଣ୍ଣିଆଠାରେ 70%ରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ପର୍ଯ୍ୟାୟରେ 1302 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ 136 ଜଣ ମହିଳା ଅଛନ୍ତି। ସୁରକ୍ଷାଗତ କାରଣରୁ 7 ବିଧାନସଭା ମଣ୍ଡଳୀରେ 1202 ଭୋଟ୍ ଗ୍ରହଣ କେନ୍ଦ୍ରରେ ଅପରାହ୍ନ 5 ପର୍ଯ୍ୟନ୍ତ ମତଦାନ ହୋଇଥିବାବେଳେ ଅନ୍ୟାନ୍ୟ ବୁଥ୍ଗୁଡ଼ିକରେ ସନ୍ଧ୍ୟା 6 ପର୍ଯ୍ୟନ୍ତ ମତାଧିକାର ସାବ୍ୟସ୍ତ ହୋଇଛି। ଓଡ଼ିଶା ନୂଆପଡ଼ା 7 ରାଜ୍ୟର 8 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି। ଅନ୍ୟ ରାଜ୍ୟର ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ଜାମ୍ମୁ କାଶ୍ମୀରର ବୋଡ଼ଗାଓଁ ଏବଂ ନାଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘଟଶୀଳ, ତେଲଙ୍ଗାନାର ଜୁବୁଲି ହିଲ୍ସ, ପଞ୍ଜାବର ତରନ୍ତରନ୍ ଏବଂ ମିଜୋରାମର ଡମ୍ପା। ଆମ ନୂଆପଡ଼ା ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ସେଠାରେ ପ୍ରାୟ 75% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିହାର ବିଧାନସଭା ଏବଂ 8 ଉପନିର୍ବାଚନର ଭୋଟ୍ ଗଣତି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବା ସହ ଫଳାଫଳ ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଥିମ୍ପୁଠାରେ ଭୁଟାନ ରାଜା ଜିଗ୍ମେ ଖେସର ନାମଗେଲ୍ ୱାଙ୍ଗଚୁଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ଏହି ଅବସରରେ ଦ୍ୱିପାକ୍ଷିକ ଯୋଗାଯୋଗକୁ ସୁଦୃଢ଼ କରିବା ନେଇ ଅନେକ ପ୍ରମୁଖ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି କ୍ଷେତ୍ରରେ ନୂଆଦିଲ୍ଲୀ ପ୍ରତିବଦ୍ଧ ବୋଲି କହିଛନ୍ତି।
ଭାରତ ଓ ଭୁଟାନ କି କନେକ୍ଟିଭିଟି ବଢ଼ାନେ ପର ଭି ହମାରା ଫୋକସ ହେ। ହମ ସଭି ଜାନତେ ହେ କନେକ୍ଟିଭିଟି କ୍ରିଏଟ୍ସ ଅପରଚୁନିଟି ଏଣ୍ଡ ଅପରଚୁନିଟି କ୍ରିଏଟ୍ସ ପ୍ରସ୍ପେରିଟି। ଇସି ଲକ୍ଷ୍ୟ କେ ସାଥ ଆନେ ୱାଲେ ସମୟ ମେ ଗେଲେଭୁ ଔର ସାମତ ସେ ଶହରୋ କୋ ଭାରତ କେ ବିଶାଲ ରେଲ ନେଟୱର୍କ ସେ ଯୋଡନେ କା ଫୈସଲା ଲିଆ ଗୟା ହେ। इस प्रोजेक्ट के पूरा होने से यहाँ की इंडस्ट्री का, भूटान के किसानों का, भारत के विशाल मार्केट तक एक्सेस और आसान हो जाएगा।
प्रधानमंत्री श्री मोदी 2-दिनिया भूटान गस्तरे जाई आज सकाळे सेठारे पहुंचिछंती। पारो आंतरजातिक विमान बंदर रे भूटानर प्रधानमंत्री शेरिंग ତୋବଗେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଂ ୱାଙ୍ଗଚୁଙ୍କ 70ତମ ଜନ୍ମବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗଦେବା ସହ ବିଶ୍ୱଶାନ୍ତି ପ୍ରାର୍ଥନା ସମାରୋହରେ ଅଂଶଗ୍ରହଣ କରିଛନ୍ତି। ଭାରତ ଏବଂ ଭୁଟାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଏବଂ ସ୍ୱତନ୍ତ୍ର ବନ୍ଧୁତ୍ୱକୁ ଅଧିକ ସଶକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ପୁନ୍ତୁ ସାଞ୍ଚୁ ଦ୍ୱିତୀୟ ଜଳବିଦ୍ୟୁତ୍ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଭୁଟାନ ରାଜା ମିଳିତ ଭାବେ ଉଦ୍ଘାଟନ କରିଛନ୍ତି। ଉଭୟ ଭାରତ ଓ ଭୁଟାନ ମିଳିତ ଭାବେ ଏହି ପ୍ରକଳ୍ପକୁ ନିର୍ମାଣ କରିଛନ୍ତି।
ଆଜ ଭୁଟାନ ମେ 1000 megawatt ସେ ଅଧିକ କା ଏକ ନୟା ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ ଲଞ୍ଚ କର ରହେ ହେ ଜିସସେ ଭୁଟାନ କି ହାଇଡ୍ରୋ ପାୱାର କାପାସିଟି ମେ 40% की बढ़ोतरी हुई है। इतना ही नहीं, लंबे समय से रुके हुए एक और हाइड्रो इलेक्ट्रिक प्रोजेक्ट पर भी फिर से काम शुरू होने जा रहा है और ये हमारी पार्टनरशिप सिर्फ हाइड्रो इलेक्ट्रिक तक सीमित नहीं है। अब हम सोलर एनर्जी में भी एक साथ बड़े कदम उठा रहे हैं। आज इससे जुड़ी अहम समझौते भी हुए हैं।
राजधानी दिल्ली रो लालकिला निकटरे गतकाले संध्यारे घटितबा कार विस्फोरण घटनारे କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଦିଲ୍ଲୀ ପୁଲିସ୍ କମିଶନର, ଜାତୀୟ ଅନୁସନ୍ଧାନ ଏଜେନ୍ସି ଏନ୍ଆଇଏର ମହାନିର୍ଦ୍ଦେଶକ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଯୋଗ ଦେଇଥିଲେ। କାର୍ ବିସ୍ଫୋରଣ ସମ୍ପର୍କରେ ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଦିଲ୍ଲୀ ପୁଲିସ୍, ଏନ୍ଆଇଏ, ଏନ୍ଏସ୍ଜି ଏବଂ ଫୋରେନ୍ସିକ୍ ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣର ସଠିକ୍ ବିବରଣୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହାଙ୍କ ସହ ଫୋନ୍ ଯୋଗେ ଆଙ୍ଗୋଲାରୁ କଥା ହୋଇଛନ୍ତି। କାର୍ ବିସ୍ଫୋରଣ ଘଟଣା ସମ୍ପର୍କରେ ରାଷ୍ଟ୍ରପତି ଶ୍ରୀ ଶାହାଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଦିଲ୍ଲୀ ପ୍ରତିରକ୍ଷା ଆଲୋଚନା ବୈଠକକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ। ପ୍ରତିରକ୍ଷା କ୍ଷେତ୍ର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଭାରତକୁ ପ୍ରଯୁକ୍ତିବିଦ୍ୟା ଆଧାରିତ କ୍ଷେତ୍ରର ନେତୃତ୍ୱ ନେବାକୁ ପଡ଼ିବ। ଭବିଷ୍ୟତର ନବସୃଜନ ପାଇଁ ମାର୍ଗ ଉନ୍ମୁକ୍ତ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତରେ ପ୍ରତିଭା, ଚିନ୍ତାଧାରା ଏବଂ ସହଭାଗିତାର ଇକୋସିଷ୍ଟମ ରହିଛି ଏବଂ ଏଥିରେ ଯୁବବର୍ଗ ତଥା ଷ୍ଟାର୍ଟଅପ୍ କ୍ଷେତ୍ର ସଂଶ୍ଳିଷ୍ଟ ହୋଇଛନ୍ତି। ନୂତନ ପ୍ରଯୁକ୍ତି ବିଦ୍ୟା ହାସଲ କରିବା ସହିତ ଏହାର ସଫଳ ଉପଯୋଗ ଉପରେ ମନ୍ତ୍ରୀ ଶ୍ରୀ ସିଂ ଗୁରୁତ୍ୱ ଦେଇଛନ୍ତି। ଆଇଟେକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଣ୍ଠି ଭଳି ପଦକ୍ଷେପ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ପିଢ଼ିର ନବସୃଜନକାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଛି। ନିଷ୍ପତ୍ତି ଗ୍ରହଣରେ ଉନ୍ନତି ଆଣିବା ଏବଂ ପ୍ରତ୍ୟେକ ସମ୍ଭଳର ସର୍ବୋତ୍ତମ ବ୍ୟବହାରକୁ ସୁନିଶ୍ଚିତ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବିରୋଧରେ ଆଜି ତାମିଲନାଡୁରେ ରାଜ୍ୟବ୍ୟାପୀ ଶାସକ ଡିଏମ୍କେ ଓ ଏହାର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ଆଉ କେତେ ମାସ ପରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ଭୋଟର ତାଲିକା ସଂଶୋଧନକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନରେ ରାଜ୍ୟର ସାଂସଦ, ବିଧାୟକ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଛନ୍ତି। ପୁଲିସ୍ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ କରିବା ପାଇଁ ଆଜି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। କ୍ରାଇମ୍ବ୍ରାଞ୍ଚ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି। ପାକିସ୍ତାନର ଇସ୍ଲାମାବାଦସ୍ଥିତ ଏକ ଅଦାଲତ ବାହାରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 12 ଜଣଙ୍କର ମୃତ୍ୟୁ ଘଟିବା ସହିତ 21 ଜଣ ଆହତ ହୋଇଛନ୍ତି। ପୁଲିସ୍ ସୂଚନା ଅନୁଯାୟୀ ଅଦାଲତ ବାହାର ପାର୍କିଂ ସ୍ଥଳରେ ଥିବା ଏକ କାର୍ରେ ବୋମା ବିସ୍ଫୋରଣ ହୋଇଥିଲା। ଗତ କିଛି ବର୍ଷ ହେଲା ପାକିସ୍ତାନର କେତେକ ଅଞ୍ଚଳ, ବିଶେଷ କରି ବାଲୁଚିସ୍ତାନ ଓ ଖାଇବର ପଙ୍ଗତୁଖ୍ୱାରେ ସୁରକ୍ଷାଜନିତ ସମସ୍ୟା ଦେଖାଦେଇଛି। ପାକିସ୍ତାନର ମାନବାଧିକାର କମିଶନ ସେଠାରେ ଦେଖାଦେଇଥିବା ସୁରକ୍ଷା ଓ ଆଇନ ଶୃଙ୍ଖଳା ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଆଦିବାସୀ ପରମ୍ପରାର ଇତିହାସ ସମ୍ପର୍କରେ ଜ୍ଞାନ ଅର୍ଜନ କରିବା ଏବଂ ଏହାର ସଂରକ୍ଷଣ କରିବା ଉପରେ ଦେଶବାସୀଙ୍କୁ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଜନଜାତି ସାହିତ୍ୟ ମହୋତ୍ସବ 2025କୁ ଆଜି ସମ୍ବୋଧନ କରି ମନ୍ତ୍ରୀ କହିଛନ୍ତି, ଦେଶର ଜନଜାତିଙ୍କର ଏକ ସମୃଦ୍ଧ ଏବଂ ବିବିଧ ଇତିହାସ ରହିଛି। ପରବର୍ତ୍ତୀ ପିଢ଼ି ଆଦିବାସୀଙ୍କ ସଂସ୍କୃତି ଏବଂ ଐତିହ୍ୟ ଉପରେ ଜ୍ଞାନ ଅର୍ଜନ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀମତୀ ଠାକୁର ଗୁରୁତ୍ୱାରୋପ କରିଛନ୍ତି। ଆଦିବାସୀ ଭାଷାର ବ୍ୟବହାର ଏବଂ ସ୍ଥିତି ହ୍ରାସ ଉପରେ ଚିନ୍ତା ପ୍ରକଟ କରି ମନ୍ତ୍ରୀ କହିଛନ୍ତି, ଏହାର ଅଧିକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ବର୍ତ୍ତମାନର ପିଢ଼ି ଅଧିକ ପ୍ରକୃତି ଅଭିମୁଖୀ, ସୁସ୍ଥ ଏବଂ ସନ୍ତୁଳିତ ଜୀବନଯାପନ କରିବା ଲକ୍ଷ୍ୟରେ ଗ୍ରାମାଭିମୁଖୀ ହେଉଛନ୍ତି। ଆଦିବାସୀ ସଂସ୍କୃତିର ବିବିଧତା ଏବଂ ସମୃଦ୍ଧିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ ପାଇଁ ଏହି ଦୁଇଦିନିଆ ସମ୍ମିଳନୀ ଆୟୋଜିତ ହେଉଛି। ସମ୍ମିଳନୀ ଅବସରରେ ଚଳଚ୍ଚିତ୍ର ପ୍ରଦର୍ଶନ, ଆଲୋଚନା, ବୈଠକ ଆଦି ଅନୁଷ୍ଠିତ ହେଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମବାର୍ଷିକୀ ପାଳନର ଅଂଶସ୍ୱରୂପ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରିଛନ୍ତି। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏବଂ ଭିଏତନାମର ସେନାବାହିନୀ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ପୁଙ୍ଗ୍ସି ଟାନ୍ ଭାରତ ଭିଏତନାମ ଷଷ୍ଠ ମିଳିତ ସମରାଭ୍ୟାସ ଭିନ୍ବ୍ୟାକ୍ସର ଉଦ୍ଘାଟନୀ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତ ଓ ଭିଏତନାମ ମଧ୍ୟରେ ଜାତିସଂଘ ଶାନ୍ତିରକ୍ଷା କାର୍ଯ୍ୟକ୍ରମକୁ ଠିକ୍ ଭାବେ ସମ୍ପାଦନ କରିବା ସହିତ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି କରିବା ପାଇଁ ଏହି ମିଳିତ ସମରାଭ୍ୟାସ କରାଯାଉଛି। ଦୃଷ୍ଟିହୀନ ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ର ପ୍ରଥମ ସଂସ୍କରଣ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଆଜିର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କା ବିରୁଦ୍ଧରେ 10 ୱିକେଟ୍ରେ ବିଜୟ ହୋଇଛି। ଏ ସଂସ୍କରଣରେ 6 ଦଳ ଭାରତ, ଶ୍ରୀଲଙ୍କା, ଆମେରିକା, ନେପାଳ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଅଂଶଗ୍ରହଣ କରିଛନ୍ତି। ଭାରତ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଥିବା ଏହି ପ୍ରତିଯୋଗିତା ଚଳିତ ମାସ 23 ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ କଲମ୍ବୋରେ ଅନୁଷ୍ଠିତ ହେବ। ବିହାର ବିଧାନସଭା ନିର୍ବାଚନରେ ଶେଷ ହେଲା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ। ମତାଧିକାର ସାବ୍ୟସ୍ତ କଲେ 67%ରୁ ଅଧିକ ମତଦାତା। ଭୁଟାନ ରାଜାଙ୍କ ସହ ଥିମ୍ପୁଠାରେ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ସ୍ଥିତି ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଦିବାସୀ ପରମ୍ପରାର ସଂରକ୍ଷଣ ଉପରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ ଏବଂ ନୂଆଦିଲ୍ଲୀରେ ଆଜିଠୁ ଆରମ୍ଭ ହେଲା ଦୃଷ୍ଟିହୀନ ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ର ପ୍ରଥମ ସଂସ୍କରଣ। ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କାକୁ 10 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।